ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଆଶୁତୋଷ ପାଣିଗ୍ରାହୀ ଜୁହାର। ପହିଲା ମୁଖ୍ୟ ଖବର। ଗ୍ରାମ୍ୟ ଉନ୍ନୟନ ବିଭାଗର ଭିନ୍ ଭିନ୍ କାମର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଖରାପ କାମ କରୁଥିବା ଠିକାଦାର ଅଧିକାରୀମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଲାଗି ଦେଲେ ନିର୍ଦ୍ଦେଶ। ଅଗ୍ନିଶମ ବିଭାଗ ସାମିଲ ହେବେ ଅଗ୍ନିଯୋଦ୍ଧା। ପୁରୀ ଶ୍ରୀମନ୍ଦିର ଏବା ମାସ 15 ତାରିଖ ଫେରଘା ମୂଲ ହେବା ଧାଡ଼ି ଦର୍ଶନ ବ୍ୟବସ୍ଥା। ଆଉ ଲଘୁଚାପର ପ୍ରଭାବଟି ରାଜା ଏବଂ ମଙ୍ଗଳବାର ତକ ଲାଗି ରହିବା ବର୍ଷା। ଏଥର ପୁରା ଖବର। ରାଜା ଏବଂ 5 ବର୍ଷ ଭିତରେ 30,000 କିଲୋମିଟର ରାସ୍ତା ତିଆରି କରାଯିବାର ସହିତ 500 ସେତୁ ତିଆରି କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଭୁବନେଶ୍ୱର ଲୋକସଭା ଭବନଠାରେ ଗ୍ରାମ୍ୟ ଉନ୍ନୟନ ବିଭାଗର କାମକାଜର ଅଗ୍ରଗତିର ସମୀକ୍ଷା କରିକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରାଜ୍ୟର ସଡ଼କ ଆଉ ସେତୁ ନିର୍ମାଣ କାମର ଗୁଣବତ୍ତା ଆଉ ମରାମତି ଦିଗ୍କେ ଜୋର ଦେଇଛନ୍। ମୁଖ୍ୟମନ୍ତ୍ରୀ କହିଛନ୍, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରାସ୍ତା ତିଆରି କରବାର ଓଡ଼ିଶା ଦେଶ 4 ନମ୍ବର ଠାନେ ରହିଛି। ଯୋଜନାଟି ଅନୁମୋଦିତ 73,980 କିଲୋମିଟର ଅଧିକା ରାସ୍ତା ଭିତରୁ ଏତକ 70,711 କିଲୋମିଟର ରାସ୍ତା ତିଆରି କରାଯାଇଛି। ଆବାଦନେ ଉନ୍ନତ ରାସ୍ତା କାମ ଲାଗି କଣ୍ଟ୍ରାକ୍ଟରମାନଙ୍କୁ ତାଲିମ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ମାତ୍ର ଖରାପ କାମ ହେଲେ ସମ୍କର ବିରୋଧୀ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କଟକ ଜିଲ୍ଲାପାଳଙ୍କ ନୂଆ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନା କରିଛନ୍। କଟକ ବିଡ଼ାନାସୀ ମୌଜାଠାରେ 94 କୋଟିରୁ ଅଧିକା ଟଙ୍କା ଖର୍ଚ୍ଚାତି ଜିଲ୍ଲାପାଳଙ୍କ ନୂଆ କାର୍ଯ୍ୟାଳୟ ତିଆରି ହେବା। ଏହି କୋଠା ଜିଲ୍ଲାର ପ୍ରଶାସନିକ ବିକାଶ ଦିଗରେ ନୂଆ ଅଧ୍ୟାୟ ଯୋଡ଼ବାରକେ ଯାଉଛି ବୋଲି ଏ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍। ଭୁବନେଶ୍ୱରଠାରେ ଏବା 25 ତାରିଖ ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବା। ଅଲଗା ଜରୁରୀ କାମ ଥିବାରୁ ମୁଖ୍ୟମନ୍ତ୍ରୀଙ୍କର ଜନଶୁଣାଣିକୁ ବନ୍ଦ ରଖାଯାଇଛି। ଏବା ଶୁଣାଣି ତାରିଖ ଗଣମାଧ୍ୟମ ଜରିଆ ଲୋକକୁ ଜନେଇ ଦିଆଯିବ ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଅଗ୍ନିଶମ ବିଭାଗଟି ଅଗ୍ନିଯୋଦ୍ଧାମାନେ ଯୋଗ ଦେବେ ବୋଲି ଅଗ୍ନିଶମ ମହାନିର୍ଦ୍ଦେଶକ ସୁଧାଂଶୁ ଷଡ଼ଙ୍ଗୀ କହିଛନ୍। ଏ ଅଗ୍ନିଯୋଦ୍ଧାମାନେ ଅତ୍ୟାଧୁନିକ ଜ୍ଞାନକୌଶଳର ତାଲିମ ନେଇଛନ୍। ଲୋକର ଧନ ଜୀବନର ସୁରକ୍ଷା ଦିଗେ ଏମାନଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିବ ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍।
ଏଇ ଯେଉଁ ଅଗ୍ନିଯୋଦ୍ଧାମାନେ ସବୁଦିନ ଆପଣଙ୍କ ପାଇଁ ସେବା କରନ୍ତି, ଏମିତି ଗୋଟେ ଦିନ ନାହିଁ ଯେଉଁଦିନ ଓଡ଼ିଶା ଅଗ୍ନିଶମ ଜରୁରୀକାଳୀନ ସେବା ଅତି କମ୍ରେ ଗୋଟିଏ ଜୀବନ ବଞ୍ଚଉନି, ଏବଂ ଗଲା ବର୍ଷରେ ପାଖାପାଖି 7,000 ଲୋକଙ୍କ ଜୀବନ ଏମାନେ ବଞ୍ଚାଇଛନ୍ତି। ସେ ବାହନଗାର ରେଳ ଦୁର୍ଘଟଣା ହେଉ ବା ଅନ୍ୟ ଯେକୌଣସି ଗୋଟିଏ ବିପର୍ଯ୍ୟୟ ହେଉ ଯେଉଁଠି ମାନବ ଜୀବନ ବିପଦରେ ପଡ଼େ, ସେମାନେ ଆଗଭର ହୁଅନ୍ତି, ଯାଆନ୍ତି, ଜୀବନକୁ ବାଜି ଲଗାଇ ଅନ୍ୟମାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରନ୍ତି। ଏମାନେ ଖୁବ୍ ଭଲ ପ୍ରଶିକ୍ଷିତ ହୋଇଛନ୍ତି ଏବଂ ଆମେ ଆଶା କରୁଛୁ ଆଗାମୀ ଦିନମାନଙ୍କରେ ଓଡ଼ିଶାବାସୀଙ୍କ ଧନଜୀବନ ସୁରକ୍ଷା କରିବାରେ ଏମାନେ ସଫଳ ହେବେ।
ଦୁର୍ନୀତିଖୋର କର୍ମଚାରୀମାନଙ୍କୁ ଠାପ୍ କରିବା ଲାଗି ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରାଯିବା ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। କେନ୍ସିଭିଲ୍ ଦୁର୍ନୀତିକୁ ନେଇକରି ସନ୍ଦେହ ପରିସନ୍ନ ଥିବା ଅଧିକାରୀ ଆଉ କର୍ମଚାରୀମାନଙ୍କର ଗତିବିଧିକୁ ବୈଷୟିକ ଜ୍ଞାନକୌଶଳ ଜରିଆ ନଜର ରଖାଯିବା, ଏ ବାବଦେ ଆଲୋଚନା ଚାଲିଛି, ଖୁବ୍ ଜଲ୍ଦି କାର୍ଯ୍ୟକାରୀ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍। ରାଜ୍ୟର ସବୁ ମହାବିଦ୍ୟାଳୟ ଏଚ୍ଆଇଭି ଏଡ୍ସ ବାବଦେ ସଚେତନତା ସୃଷ୍ଟି କରିବା ଲାଗି ରେଡ୍ ରିବନ୍ କ୍ଲବ ଖୋଲାଯିବା। ଏ ବାବଦେ ସବୁ ସରକାରୀ, ବେସରକାରୀ ଆଉ ବୈଷୟିକ ମହାବିଦ୍ୟାଳୟମାନଙ୍କୁ ନିର୍ଦ୍ଦେଶନାମା ଜାରି କରିବା ଲାଗି ସ୍ୱାସ୍ଥ୍ୟ ବିଭାଗ ତରଫୁ ଉଚ୍ଚଶିକ୍ଷା ବିଭାଗକେ ଚିଠି କରାଯାଇଛି। ଚିଠି ଅନୁସାରେ ଛାତ୍ରଛାତ୍ରୀମାନଙ୍କୁ ନେଇକରି ମହାବିଦ୍ୟାଳୟମାନଙ୍କ ରେଡ୍ ରିବନ୍ ଗଠନ କରାଯିବା। ଏହି କ୍ଲବ ଜରିଆ ଛାତ୍ରଛାତ୍ରୀମାନଙ୍କର ବୟସ୍କେ ନଜରଦେଇ ରଖିକରି ଏଚ୍ଆଇଭି ବାବଦେ ସୂଚନା ଦିଆଯିବା। ମହାବିଦ୍ୟାଳୟ ପାଖର ଗାଁମାନଙ୍କେ ବି ଏହି କ୍ଲବ ଲୋକକୁ ସଚେତନ କରିବ ବୋଲି ସ୍ୱାସ୍ଥ୍ୟ ବିଭାଗ ତରଫରୁ କୁହାଯାଇଛି। ଆପଣମାନେ ଖବର ଶୁଣିଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପୁରୀ ଶ୍ରୀମନ୍ଦିର ଏବା ମାସର 15 ତାରିଖରୁ ଧାଡ଼ି ଦର୍ଶନ ମୂଲ ହେବା ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍। ସେ କହିଛନ୍, ଧାଡ଼ି ଦର୍ଶନ ଲାଗି ମନ୍ଦିର ପ୍ରଶାସନ ପୂରା ତୟାର ରହିଛି। ଭିଡ଼ ଆୟତ ଆଉ ଭକ୍ତମାନଙ୍କର ଭଲ ଦର୍ଶନ ଲାଗି ଧାଡ଼ି ବ୍ୟବସ୍ଥା ସାହାଯ୍ୟ କରିବା। ଏବା 3-4 ଦିନ ଭିତରେ ପରିଚାଳନା କମିଟି ଗଠନ କରାଯିବାର ସହିତ ହୁଣ୍ଡି ସ୍ଥାନାନ୍ତରଣ ଉତ୍ତରୁ ଧାଡ଼ି ଦର୍ଶନ ମୂଲ ହେବା ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍। ପୁରୀ ଶ୍ରୀମନ୍ଦିର ଆୟଷ୍ଠାନୁ ରଥ ଭାଙ୍ଗବାର କାମ ମୂଲ ହୋଇଛି। ପହିଲା ଦେବୀ ସୁଭଦ୍ରାଙ୍କର ଦର୍ପଦଲନ ରଥ ଭଙ୍ଗାଯାଇଛି। ତାର ଉତ୍ରୁ ବଡ଼ ଭାଇ ଶ୍ରୀ ବଳଭଦ୍ରଙ୍କର ତାଲଧ୍ୱଜ ଆଉ ଶେଷ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଭଙ୍ଗାଯିବା। ଭୋଇ ସର୍ଦ୍ଦାରଙ୍କ ନେତୃତ୍ୱତି ନଜନ ସେବକ ରଥ ଭଙ୍ଗା କାମତି ଲାଗିଛନ୍। ତିନି ରଥ ପୂରାପୂରି ଭାଙ୍ଗବାର ଲାଗି 12-15 ଦିନ ସମୟ ଲାଗବା। ରଥକେ ପୂରା ଭାଙ୍ଗଲା ଉତ୍ରୁ ତାର ମୁଖ୍ୟ ଭାଗମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନ ତରଫ ତିଆରି ହୋଇଥିବା ମଶାଣି ଚଣ୍ଡି ପାଖର ଗୁଦାମ ଘରେ ରଖାଯିବା। ଅନ୍ଲାଇନ୍ ଗେମିଂ ପ୍ରସାରଣ ଓ ନିୟନ୍ତ୍ରଣ ବିଧେୟକ 2025 ସଂସଦ ନ ଅନୁମୋଦିତ ହୋଇସାରିଛି। ଇ କ୍ରୀଡ଼ା ଆଉ ଅନ୍ଲାଇନ୍ ଖେଲ୍କେ ତହକାବାର ସହିତ ଲୋକ ବେଆଇନ ଆର୍ଥିକ କାରବାରନୁ ସୁରକ୍ଷା ଦେବାର ଲାଗି ଇ ବିଧେୟକ କେତନି କେତେ ସାହାଯ୍ୟ କରବା। ଇ ବାବଦେ ଗୋଟେ ରିପୋର୍ଟ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନ୍ଲାଇନ୍ ଗେମିଂ ବିଧେୟକ 2025 ସଂସଦର ଦୁଇ ଗୃହନ ପାରିତ ହେବା ଋତୁରୁ ସାମାଜିକ ଗଣମାଧ୍ୟମ ଜରିଆ କହିଛନ୍, ଇ ବିଧେୟକ ଭାରତକେ ଗେମିଂର ନୂଆ ସୃଜନ ଆଉ ସୃଜନଶୀଳତାର କେନ୍ଦ୍ର କରବାର ଲାଗି ସରକାରଙ୍କର ପ୍ରତିବଦ୍ଧତାକେ ଦର୍ଶାଉଛି। ଇ ବିଧେୟକ ଅନ୍ଲାଇନ୍ ଜୁଆର କୁପ୍ରଭାବନୁ ସମାଜକେ ରକ୍ଷା କରବା ବୋଲି ପ୍ରଧାନମନ୍ତ୍ରୀ କହିଛନ୍। ଅନ୍ଲାଇନ୍ ଗେମିଂ ବିଲ୍ 2025 ଭାରତନ ପ୍ରତିଯୋଗିତାମୂଳକ କ୍ରୀଡ଼ାର ଗୋଟେ ବୈଧ ରୂପ ଭାବେ ଇ ସ୍ପୋର୍ଟସ୍କେ ସ୍ୱୀକୃତି ଦେଉଛି। ଇ ବାବଦେ କ୍ରୀଡ଼ା ମନ୍ତ୍ରଣାଳୟ ମାର୍ଗଦର୍ଶିକା ଆଉ ମାନଦଣ୍ଡ ତିଆରି କରବା। ଇ ସ୍ପୋର୍ଟସ୍ର ଉନ୍ନତି ଲାଗି ତାଲିମ ଏକାଡେମୀ, ଗବେଷଣା କେନ୍ଦ୍ର ଆଉ ପ୍ରଯୁକ୍ତି ବିଦ୍ୟା ପ୍ଲାଟଫର୍ମର ସ୍ଥାପନା କରାଯାଇକରି ପ୍ରୋହାହନ ଯୋଜନା, ସଚେତନତା ଅଭିଯାନ ଆଉ ବ୍ୟାପକ କ୍ରୀଡ଼ା ନୀତି ପଦକ୍ଷେପ ଉପରେ ଗୁରୁତ୍ୱ ଦିଆଯିବା। କେନ୍ଦ୍ର ସରକାରଙ୍କର ଅନ୍ଲାଇନ୍ ସାମାଜିକ ଖେଲମାନଙ୍କୁ ଚିହ୍ନଟ, ବର୍ଗୀକରଣ ଆଉ ପଞ୍ଜୀକରଣ କରବାର କ୍ଷମତା ଦିଆଯାଇଛି। ଇତାର ଅଧୀନତି ମନୋରଞ୍ଜନ, ଦକ୍ଷତା ବିକାଶ ଆଉ ଡିଜିଟାଲ ସାକ୍ଷରତାତି ସାମାଜିକ ଖେଲକେ ସକାରାତ୍ମକ ଭୂମିକା ବାବଦେ ସଚେତନତା କାର୍ଯ୍ୟକ୍ରମମାନ କରାଯିବା। ଅନ୍ଲାଇନ୍ ଗେମ୍ ଥି ବେଆଇନ ଆର୍ଥିକ କାରବାର ଆଉ ଆଇନ ଉଲ୍ଲଙ୍ଘନ କଲେ 3 ବର୍ଷ ତକ ଜେଲ୍ ଦଣ୍ଡ ଆଉ 1 କୋଟି ଟଙ୍କା ତକ ଜରିମାନା ବ୍ୟବସ୍ଥା ରହିଛି। ଫି ବଛର ପାଖାପାଖି 45 କୋଟି ଲୋକ ଅନ୍ଲାଇନ୍ ଗେମ୍ ଖେଳିକରି 20,000 କୋଟିନୁ ଅଧିକା ଟଙ୍କା ହରଉଛନ୍ ବୋଲି ସରକାରଙ୍କ ତରଫରୁ କୁହାଯାଇଛି। ଇସବୁ ଅସୁବିଧା ଲାଗି ଅନ୍ଲାଇନ୍ ଗେମିଂ ବିଧେୟକ 2025କେ ସାରା ଦେଶରୁ ସମର୍ଥନ କରାଯାଉଛି। ଇ ବିଧେୟକକେ ସ୍ୱାଗତ କରିକରି ନୂଆପଡ଼ା ଜିଲ୍ଲାର ବିଶିଷ୍ଟ ସମାଜସେବୀ ଅଜିତ କୁମାର ପଣ୍ଡା କହିଛନ୍,
ଆମେ ଆମର ସାଙ୍ଗସାଥି ତଥା ବିଭିନ୍ନ ଗଣମାଧ୍ୟମରୁ ଆମେ ଶୁଣିବାକୁ ପାଉ ଯେ ଅନ୍ଲାଇନ୍ ଗେମିଂ ଟ୍ରେଡିଂରେ ବହୁତ ଲୋକ ହଇରାଣ ହୁଅନ୍ତି। ଇଭନ୍ କିଛି ଦିନ ତଳେ ମୁଁ ଶୁଣିଲି ଆମର ଅତି ଜଣାଶୁଣା ଲୋକ, ହାଇଲି ଇଣ୍ଟେଲେକ୍ଚୁଆଲ ବ୍ୟକ୍ତି ଜଣେ, ସିଏ ବି ସୁଇସାଇଡ୍ କରିଥିଲେ। ପରେ ଜାଣିବାକୁ ମିଳିଲା ସେ ଅନ୍ଲାଇନ୍ ଟ୍ରେଡିଂରେ ବହୁତ ପଇସା ହାରିଛନ୍ତି। ତାମାନେ ବହୁତ ବଢ଼ିଆ ଫ୍ୟାମିଲି, ତାଙ୍କର ପିଲାମାନେ ଭଲ କାମରେ ଅଛନ୍ତି, ତ ସେଭଳିଆ ଲୋକ ଯଦି ଏଥିରେ ପଶୁଛନ୍ତି ତାହେଲେ ଆଉ ବାକି ଲୋକଙ୍କର କଥା ତ ଆମେ କହିବା, ଗାଁ ଗାଁରେ ବି ଦେଖିଲେ ମୋବାଇଲ୍ଟେ ଧରିକିରି ଟ୍ରେନିଂରେ ଚାଲିଛନ୍ତି ପିଲାମାନେ। ତ ଏଇଟା କେନ୍ଦ୍ର ସରକାର ଯେଉଁ ଗୋଟେ ନିଷ୍ପତ୍ତି ନେଇଛନ୍ତି, ଗୋଟେ ଗେମ୍କୁ ବନ୍ଦ କରିଛନ୍ତି, ସେଇଟା ବହୁତ ବଢ଼ିଆ ନିଷ୍ପତ୍ତି। କିନ୍ତୁ ଏବେ ଦେଖିବା କଥା ସେଇଟା ଇମ୍ପ୍ଲିମେଣ୍ଟେସନ୍ କେତେ ସୁରୁଖୁରୁରେ ହେବ ଏବଂ ତାର ଗ୍ରାଉଣ୍ଡ ଲେଭେଲ୍ରେ ତାର ଇମ୍ପ୍ଲିକେସନ୍ କେତେ ହେବ, ସେଇଟା ଏକା ମୁଖ୍ୟ ଜିନିଷ।
ରାଜ୍ୟ ସରକାରଙ୍କ ନିର୍ଦ୍ଦେଶଟି ଗଲାକାଲି ରାଜ୍ୟ ସଚିବାଳୟର 50 ଜଣ ଅଧିକାରୀ କଳାହାଣ୍ଡି ଜିଲ୍ଲା ପରିଦର୍ଶନ କରିଛନ୍। ଜିଲ୍ଲା ପରିଷଦ ସଭାଗୃହନୁ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରମାନଙ୍କର ଅଧ୍ୟକ୍ଷତାତି ଜିଲ୍ଲାନୁ କାର୍ଯ୍ୟକାରୀ ହେଉଥିବା ଭିନ୍ ଭିନ୍ ଯୋଜନା, କାର୍ଯ୍ୟକ୍ରମ ଆଉ ଜିଲ୍ଲା ପ୍ରଶାସନ ଆର୍ ବିଭାଗୀୟ ଅଧିକାରୀମାନଙ୍କର ଦାୟିତ୍ୱ ବାବଦେ ଆଲୋଚନା କରାଯାଇଥିଲା। ତାର ଉତ୍ରୁ ଭବାନୀପାଟଣା ସର୍କିଟ୍ ହାଉସ୍ଠାରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ସବୁ ଅଧିକାରୀମାନଙ୍କର ସାଙ୍ଗେ ଭିନ୍ ଭିନ୍ ବିଷୟ ଆଲୋଚନା କରିଥିଲେ। ବୌଦ୍ଧ ଜିଲ୍ଲାପାଳ ବିଭୂତିଭୂଷଣ ନାୟକଙ୍କର ଅଧ୍ୟକ୍ଷତାତି ଜିଲ୍ଲା ମାଚାସ୍କେ ତହକାବାର ବାବଦେ ଗୋଟିଏ ସମୀକ୍ଷା ବୈଠକ ହୋଇଯାଇଛି। ବୈଠକଟି ଜିଲ୍ଲାପାଳ ମାଚାସ ଉପରେ ଜୋର ଦେଇକରି ଚାଷୀମାନଙ୍କୁ ଆହୁରି ତହକାବାର ଲାଗି କହିଛନ୍। ବୌଦ୍ଧନ ବହୁତ ବନ୍ଧା ଥିବାରୁ ଚାଷୀମାନେ ମାଚାସ କରିକି କେତନି କେତେ ଲାଭ ପାଇପାରିବେ ବୋଲି ଜିଲ୍ଲାପାଳ କହିଛନ୍। ଏଥିଲାଗି ଗୋଷ୍ଠୀ ଉନ୍ନୟନ ଅଧିକାରୀମାନେ କ୍ଷେତ୍ର ପ୍ରସ୍ତୁତ କରିବାର ଲାଗି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍। ବୌଦ୍ଧ ଜିଲ୍ଲାପାଳଙ୍କର ସମ୍ମିଳନୀ କକ୍ଷନ ଜିଲ୍ଲାସ୍ତରୀୟ ଆଧାର ମନିଟରିଂ କମିଟି ବୈଠକ ଜିଲ୍ଲାପାଳ ବିଭୂତିଭୂଷଣ ନାୟକଙ୍କର ଅଧ୍ୟକ୍ଷତା ହୋଇଯାଇଛି। ବୈଠକଟି ଜିଲ୍ଲା ଓ ବ୍ଲକ ସ୍ତରନ ଅଧିକା ଆଧାର ସଂଶୋଧନ କେନ୍ଦ୍ର ସ୍ଥାପନା, ଆଧାର ଲିଙ୍କ ଜନମ ପ୍ରମାଣପତ୍ର ପ୍ରସ୍ତୁତି, ଭିନ୍ ଭିନ୍ ସରକାରୀ ଯୋଜନାତି ହିତାଧିକାରୀମାନଙ୍କର ଆଧାର ସଂଯୋଗ, ଠକେଇ ଆଉ ଜାଲିଆତିନୁ ସୁରକ୍ଷା ଦିଗେ ପଦକ୍ଷେପ ଗ୍ରହଣ କରିବାର ଲାଗି ଜିଲ୍ଲାପାଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ବୈଠକଟି ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଆଉ ଅଲଗା ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ ରାଜ୍ୟର ଭିନ୍ ଭିନ୍ ଜାଗାନୁ ହାଲକାନୁ ମଧ୍ୟମ ଧରଣର ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଏବେ ହପ୍ତେ ତକ ବର୍ଷା ଲାଗି ରହିବା। ଏବେ 24 ଘଣ୍ଟା ଭିତରେ ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ସହିତ ରାଜ୍ୟର 10ଜିଲ୍ଲାନୁ ଘଡ଼ଘଡ଼ି ସାଙ୍ଗେ ଜବର ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ତରଫରୁ ସତର୍କ କରାଯାଇଛି। ସେଆଡ଼େ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଆଉ ତାର ଆଖପାଖର ଉତ୍ତର ଓଡ଼ିଶା ଆଉ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଗୋଟିଏ ଘୂର୍ଣ୍ଣିବଲୟ ରହିଛି। ଏତାର ପ୍ରଭାବଟି ସେହି ଜାଗାନ ଏବେ 25 ତାରିଖ ବେଳକୁ ଗୋଟିଏ ଲଘୁଚାପ କ୍ଷେତ୍ର ବନବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ତରଫରୁ ସୂଚନା ଦିଆଯାଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗର ଭିନ୍ ଭିନ୍ କାମର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଖରାପ କାମ କରୁଥିବା ଠିକାଦାର ଆଉ ଅଧିକାରୀମାନଙ୍କର ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଲାଗି ଦେଲେ ନିର୍ଦ୍ଦେଶ। ଅଗ୍ନିଶମ ବିଭାଗରେ ସାମିଲ ହେବେ ଅଗ୍ନିଯୋଦ୍ଧା। ପୁରୀ ଶ୍ରୀମନ୍ଦିର ଏବା ମାସ 15 ତାରିଖ ଫେରଘା ମୂଲ ହେବା ଧାଡ଼ି ଦର୍ଶନ ବ୍ୟବସ୍ଥା ଆଉ ଲଘୁଚାପ ପ୍ରଭାବତି ରାଇଜେ ଏବଂ ମଙ୍ଗଳବାର ତକ ଲାଗି ରହିବା ବର୍ଷା। ଆଜି ଆଞ୍ଚଳିକ ଖବରିନ ଶେଷ ହେଲା। ଜୁହାର।